ହେଲୋ, ମୁଁ ରଶ୍ମିତା କହୁଛି, 8 ନମ୍ବର ୱାର୍ଡ ରାଧାକୃଷ୍ଣ ବସ୍ତିରୁ କହୁଛି। ଆମର ଏଠି ପାଣି ଠିକ ଟାଇମରେ ଆସୁନି, ମାନେ କେତେବେଳେ ସକାଳେ ଆସୁନି, କେତେବେଳେ ଖରାବେଳକୁ ଆସୁଛି, ତାପରେ ଯେତେବେଳେ ପାଣି ଆସୁଛି ବହୁତ ସ୍ଲୋ ଆସୁଛି। ଦୟାକରି ଆମ ପାଣି ପାଇଁ ଟିକେ ସୁବିଧା ଟିକେ କରେଇ ଦିଅନ୍ତୁ।